हरे कृष्णा 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 हरे हरे, हरे राम 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 हरे हरे।
गुरु एवं ଭିତରେ ସେ ଚୈତ୍ୟ ଗୁରୁ ରୂପରେ ରହିଛନ୍ତି, ବାହାରେ ସେ ରୂପରେ ଗୋଟେ ଗୁରୁ ରୂପରେ ପ୍ରକାଶ ପାଇଛନ୍ତି। ତେଣୁ ନାରଦ ମୁନି ଆସି ପହଞ୍ଚିଗଲେ, କହିଲେ ତମେ କାହିଁକି ଶାନ୍ତି ପ୍ରାପ୍ତ ହେଇପାରୁନା, ନା ତମେ ଯୋଉ ପ୍ରକାର ଯୋଉ ରଚନା କଲ, ଏ ଯୋଉ ବିଭିନ୍ନ ପ୍ରକାର ଯୋଉ ଯୁଗୁପ୍ସିତମ ଧର୍ମ କୃତେ ଯୋଉ ଅନ୍ୟାୟ ଯୋଉ ନିନ୍ଦନୀୟ ଶାସ୍ତ୍ର ସବୁ ରଚନା କଲ, ବେଦ ପୁରାଣକୁ ସେ ନିନ୍ଦନୀୟ ବୋଲି କହିଲେ, ଏଭଳି ଭାବରେ ଆମେ ଚିନ୍ତା କରିପାରିବା? ବେଦ ପୁରାଣକୁ ନିନ୍ଦନୀୟ ବୋଲି କହିଲେ, ତେଣୁ ସେ ନାରଦ ମୁନି କହିଲେ ତମେ ଯୋଉ ଯୁଗୁପ୍ସିତମ ଯୋଉ ନିନ୍ଦନୀୟ ଶାସ୍ତ୍ର ସବୁ ରଚନା କଲ, ସେଇଥିପାଇଁ ତମେ ଶାନ୍ତି ପ୍ରାପ୍ତ ହେଇପାରୁନା। ଯଥା ଧର୍ମ ଦୟାସ୍ତା ମୁନିବର୍ଜାମ କୀର୍ତ୍ତିତାମ ତଥା ବାସୁଦେବସ୍ୱ ମହିମା ଅନୁବର୍ଣ୍ଣିତ। ସେ ଚିନ୍ତା କରୁଥିଲେ, ବ୍ୟାସରେ ଚିନ୍ତା ପ୍ରଥମ ଶ୍ରେଣୀ ଚତୁର୍ଥ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ବ୍ୟାସରେ ଚିନ୍ତା କରୁଥିଲେ ମୁଁ କାହିଁକି ଶାନ୍ତି ପ୍ରାପ୍ତ ହେଇପାରୁ ନାହିଁ। କିମ୍ବା ଭାଗବତ ଧର୍ମ ନ ପ୍ରାୟ ନିରୂପିତା
ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ।